ఆకాశవాణి ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ 78ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ଉଦ୍ବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିକଶିତ ଭାରତ ଗଠନ ଲାଗି ରାଷ୍ଟ୍ରହିତକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି କହିଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀଠାରେ ଜାତୀୟ କୀଟନାଶକ ନିୟନ୍ତ୍ରଣ ବ୍ୟବସ୍ଥାର ଶୁଭାରମ୍ଭ କଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆସନ୍ତାକାଲିଠାରୁ ଦୁଇଦିନିଆ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ ଏବଂ କୁଏତକୁ ଆସନ୍ତା 18 ତାରିଖରେ ସରକାରୀ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ରାଷ୍ଟ୍ରହିତକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହିତ ଦେଶ ପ୍ରଥମ ନୀତି ସଂକଳ୍ପ ସହିତ ସରକାର କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି 78ତମ ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଦେଶର ସାମଗ୍ରିକ ବିକାଶ ତଥା ବିଭିନ୍ନ କ୍ଷେତ୍ରରେ ସଶକ୍ତ କରିବା ଉଦ୍ଦେଶ୍ୟରେ ଦୃଢ଼ ଇଚ୍ଛାଶକ୍ତି ସହ ତାଙ୍କ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ଏହାର ଫଳସ୍ୱରୂପ ବିଭିନ୍ନ କ୍ଷେତ୍ରରେ ଭାରତକୁ ସଫଳତା ପ୍ରାପ୍ତ ହୋଇଛି ବିଶେଷକରି କୋଭିଡ୍ 19 ମହାମାରୀ ପରେ ବିଶ୍ୱସ୍ତରରେ ଅର୍ଥବ୍ୟବସ୍ଥାରେ ଅବନତି ଦେଖାଦେଇଥିବାବେଳେ ଭାରତରେ ସମୟୋଚିତ ପଦକ୍ଷେପ ଯୋଗୁଁ ବିଶ୍ୱର କେତେକ ସୁଦୃଢ଼ ବ୍ୟାଙ୍କ ମଧ୍ୟରେ ଭାରତର କେତେକ ବ୍ୟାଙ୍କ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଯେତେବେଳେ ବ୍ୟାଙ୍କିଂ କ୍ଷେତ୍ରକୁ ଅଧିକ ସଶକ୍ତ କରାଯାଏ ସେତେବେଳେ ଆନୁଷ୍ଠାନିକ ଅର୍ଥବ୍ୟବସ୍ଥା ମଧ୍ୟ ଆପେ ଆପେ ସୁଦୃଢ଼ ହୋଇଥାଏ ଏହାର ସୁଫଳ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ନିକଟରେ ଉପଲବ୍ଧ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଦେଶରେ ଶିକ୍ଷା ସ୍ୱାସ୍ଥ୍ୟ ପରିବହନ କୃଷି ଏମ୍ଏସ୍ଏମ୍ଇ ମହାକାଶ ଓ ଶକ୍ତି ଭଳି ବିଭିନ୍ନ ମୌଳିକ କ୍ଷେତ୍ରରେ ଆଧୁନିକ ପ୍ରଣାଳୀ କାର୍ଯ୍ୟକାରୀ କରାଯାଇଛି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ କ୍ଷେତ୍ରରେ ଆଧୁନିକତା ନବସୃଜନତା ଏବଂ ବୈଷୟିକ ଜ୍ଞାନକୌଶଳକୁ ସଂଯୁକ୍ତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବା ଲାଗି ସରକାର ସର୍ବଦା ତୃଣମୂଳ ସ୍ତରରେ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମର ସୁଫଳ ପହଞ୍ଚାଇବା ଦିଗରେ ପ୍ରଚେଷ୍ଟା ଜାରି ରଖିଛନ୍ତି ବିଗତ 10 ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର 10 କୋଟିରୁ ଉର୍ଦ୍ଧ୍ୱ ସଦସ୍ୟା ସରକାରଙ୍କ ବିଭିନ୍ନ ଆର୍ଥିକ ସହାୟତା ଦ୍ୱାରା ଆତ୍ମନିର୍ଭର ହୋଇପାରିଛନ୍ତି ବର୍ତ୍ତମାନ ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ 10 ଲକ୍ଷରୁ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ଲାଗି ସରକାର ନିଷ୍ପଭି ନେଇଛନ୍ତି ଏହି ଗୋଷ୍ଠୀଗୁଡ଼ିକୁ ଏଯାବତ୍ 9 ଲକ୍ଷ କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି ବିଗତ ଦଶନ୍ଧିରେ ଦେଶବ୍ୟାପୀ ବିଭିନ୍ନ କ୍ଷେତ୍ରରେ ଭିଭିଭୂମି ବିକାଶରେ ଅଭୂତପୂର୍ବ ଅଗ୍ରଗତି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଏହି ଭିଭିଭୂମି ବିକାଶ ଯୋଗୁଁ ଦେଶର ଉତ୍ତର ପୂର୍ବାଞ୍ଚଳ ଆଜି ଏକ ନୂତନ ପରିଚୟ ପାଇପାରିଛି ଗ୍ରାମାଞ୍ଚଳରେ ସଡ଼କପଥ ନିର୍ମାଣ କରାଯିବା ସହିତ ବିଭିନ୍ନ ମୌଳିକ ସୁବିଧା ଉପଲବ୍ଧ କରାଇବା ଦ୍ୱାରା ଦଳିତ ପୀଡ଼ିତ ଶୋଷିତ ବଞ୍ଚିତ ପଛୁଆବର୍ଗ ଆଦିବାସୀ ବନବାସୀ ଓ ସୀମାନ୍ତରେ ରହୁଥିବା ଲୋକଙ୍କର ଆବଶ୍ୟକତା ସରକାର ପୂରଣ କରିପାରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି ସେ କହିଛନ୍ତି ଦେଶର ଯୁବବର୍ଗଙ୍କୁ ନୂତନ ସିଦ୍ଧି ହାସଲ ଲାଗି ସୂଚନା ଉପଲବ୍ଧ କରାଇବା ଦ୍ୱାରା ପ୍ରତ୍ୟେକ କ୍ଷେତ୍ରର କାର୍ଯ୍ୟକୁ ଅଧିକ ସୁସଂହତ କରାଯିବା ସହିତ ଅଧିକ ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ ସେହିଭଳି ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରାଇବା ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ପଡ଼ିବ ଏଥିସହିତ ମୌଳିକ ଢାଞ୍ଚାର ପରିବର୍ତ୍ତନ ଦିଗରେ ଗୁରୁତ୍ୱ ଦେଇ ସମୟୋଚିତ ପଦକ୍ଷେପ ଦ୍ୱାରା ଦେଶର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି 78ତମ ସ୍ୱାଧୀନତା ଦିବସ ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ରସିଦ୍ ଅଲ୍ ମୌକତମ୍ ଆଜି ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମକ୍ତୋମ୍ କହିଛନ୍ତି ଭାରତ ଆଜି ଗର୍ବର ସହ ନିଜର ସ୍ୱାଧୀନତା ଦିବସ ପାଳନ କରୁଛି ଦେଶର ବିକାଶ ଯାତ୍ରାରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ଅଧିକ ସଶକ୍ତ କରିବା ସହିତ ସହଯୋଗ ବନ୍ଧୁତ୍ୱ ଏବଂ ଜନସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ମକ୍ତୋମ୍ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କର ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିପକ୍ଷଙ୍କୁ ଏଥିଲାଗି ଧନ୍ୟବାଦ ଜଣାଇ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ଶ୍ରୀ ମକ୍ତୁମ୍ଙ୍କ ବ୍ୟକ୍ତିଗତ ଅଙ୍ଗୀକାରବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ। ଭାରତ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ବନ୍ଧୁତ୍ୱର ସେତୁ ଆଗାମୀ ଦିନରେ ଅଧିକ ସଶକ୍ତ କରିବା ଦିଗରେ ଭାରତ ସବୁ ପ୍ରକାର ସହଯୋଗ କରିବ ବୋଲି ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଖ୍ୟାତ ଦାର୍ଶନିକ ବୁଦ୍ଧିଜୀବୀ ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଅରବିନ୍ଦଙ୍କର ଜନ୍ମବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜନଜାଗରଣ ସମ୍ପର୍କିତ ଶ୍ରୀ ଅରବିନ୍ଦଙ୍କର ପ୍ରଚେଷ୍ଟା ଭବିଷ୍ୟତ ପିଢ଼ି ଲାଗି ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀଠାରେ ଜାତୀୟ କୀଟନାଶକ ନିୟନ୍ତ୍ରଣ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ କୃଷିମନ୍ତ୍ରୀ ଏହି ବ୍ୟବସ୍ଥା ମାଧ୍ୟମରେ କୃଷକମାନେ ବିଭିନ୍ନ କୀଟନାଶକଙ୍କ ସମ୍ପର୍କରେ ଅବଗତ ହେବା ସହିତ ଏହାର କୁପ୍ରଭାବରୁ ନିଜ ଫସଲକୁ ରକ୍ଷା କରିପାରିବେ ବୋଲି କହିଛନ୍ତି। କୃଷି ତଥା କୃଷକଙ୍କର ଉନ୍ନତି ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହିତ ମଧ୍ୟ ଶ୍ରୀ ଚୌହାନ ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ କରିଛନ୍ତି। ଏହି ସମାରୋହରେ 500ରୁ ଉର୍ଦ୍ଧ୍ୱ କୃଷକ ଯୋଗ ଦେଇଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆସନ୍ତାକାଲିଠାରୁ ଦୁଇଦିନିଆ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ଗସ୍ତର ପ୍ରଥମ ଦିନରେ ଶ୍ରୀ ଧନକଡ଼ ତେଲଙ୍ଗାନାର ହାଇଦ୍ରାବାଦସ୍ଥିତ କାହ୍ନା ଶାନ୍ତି ବନମ୍ ପରିଦର୍ଶନ କରିବେ। ପରଦିନ ଉପରାଷ୍ଟ୍ରପତି ଆନ୍ଧ୍ରପ୍ରଦେଶର ନେଲୋର୍ଠାରେ ଅକ୍ସର ବିଦ୍ୟାଳୟ ପରିସର ଏବଂ ଦକ୍ଷତା ବିକାଶ କେନ୍ଦ୍ର ଏବଂ ମୁପାଭାରପ ଫାଉଣ୍ଡେସନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ଧନକଡ଼ ଭେଙ୍କଟାଚଲମ୍ସ୍ଥିତ ସ୍ୱର୍ଣ୍ଣଭାରତ ଟ୍ରଷ୍ଟର 23ତମ ବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆସନ୍ତା 18 ତାରିଖରେ କୁଏତକୁ ସରକାରୀ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର କୁଏତ ପ୍ରତିପକ୍ଷ ଅବଦୁଲ୍ଲା ଅଲ୍ଲି ଅଲ୍ ୟାହିଆଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ସେ ସେଠାକାର ନେତୃବୃନ୍ଦଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟସୂଚୀ ରହିଛି। ଡକ୍ଟର ଜୟଶଙ୍କରଙ୍କ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ବାଣିଜ୍ୟ ପୁଞ୍ଜିନିବେଶ ଶକ୍ତି ସୁରକ୍ଷା ସଂସ୍କୃତି ଏବଂ ଜନସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ଉପରେ ସମୀକ୍ଷା କରାଯିବ। ଏତଦ୍ବ୍ୟତୀତ ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ସମସ୍ୟା ଉପରେ ମଧ୍ୟ ଡକ୍ଟର ଜୟଶଙ୍କର ସେଠାକାର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ପ୍ରତିଯୋଗୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି। ଏହି ଅବସରରେ ପ୍ୟାରିସ୍ ଅଲିମ୍ପିକ୍ସର ଅନୁଭୂତି ସମ୍ପର୍କରେ ଶ୍ରୀ ମୋଦି ପ୍ରତିଯୋଗୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ବାର୍ତ୍ତାଳାପ ସମୟରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପିଟି ଉଷା ମଧ୍ୟ ଉପସ୍ଥିତ ଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ମୋଟ 6ଟି ପଦକ ହାସଲ କରିପାରିଛି। ଦେଶ ପକ୍ଷରୁ ମନୁ ଭାକର ସରବଜିତ୍ ସିଂ ସ୍ୱପ୍ନିଲ କୁଶେଲ ନିରଜ ଚୋପ୍ରା ଏବଂ ଭାରତୀୟ ପୁରୁଷ ହକି ଦଳ ଏହିସବୁ ପଦକ ପାଇଛନ୍ତି। ସାମୁଦ୍ରିକ ଝଡ଼ ଆମ୍ଫେଲ ଜାପାନର କାଣ୍ଟୋ ଓ ତୋହୁକୁ ଅଞ୍ଚଳର ପୂର୍ବ ଉତ୍ତର ପୂର୍ବାଞ୍ଚଳରେ ଅଧିକ ସଶକ୍ତ ହେବାରେ ଲାଗିଛି। ଆଜି ଅପରାହ୍ନ ସୁଦ୍ଧା ଆମ୍ଫେଲ ହାଚିଜୋଜିମା ଦ୍ୱୀପଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗର 310 କିଲୋମିଟର ଦୂରରେ ଅବସ୍ଥାନ କରୁଛି। ଏହା ଘଣ୍ଟାକୁ 15 କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି ବୋଲି ସ୍ଥାନୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 48 ଘଣ୍ଟା ମଧ୍ୟରେ ଏହାର ପ୍ରଭାବରେ କାଣ୍ଟୋ ଇଜୋ ଦ୍ୱୀପ ଓ ୟାମାନାସି ଅଞ୍ଚଳରେ ଅତି ପ୍ରବଳ ବର୍ଷା ସହିତ ଭୂସ୍କଳନ ହେବାର ସମ୍ଭାବନା ରହିଛି। ଏହାଛଡ଼ା ସମୁଦ୍ର ଅଶାନ୍ତ ରହିବା ସହିତ ଢେଉର ଉଚ୍ଚତା ମଧ୍ୟ ବୃଦ୍ଧି ପାଇବ। ଏହି ସାମୁଦ୍ରିକ ଝଡ଼ର ପ୍ରଭାବରେ ଟୋକିଓ ସମେତ ଜାପାନର ବିଭିନ୍ନ ଅଞ୍ଚଳରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆସନ୍ତାକାଲି ସୁଦ୍ଧା ଆମ୍ଫେଲ ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି 220 କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ 78ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ଉଦ୍ବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ବିକଶିତ ଭାରତ ଗଠନ ଲାଗି ରାଷ୍ଟ୍ରହିତକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଜାତୀୟ କୀଟନାଶକ ନିୟନ୍ତ୍ରଣ ବ୍ୟବସ୍ଥାର ଶୁଭାରମ୍ଭ କଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆସନ୍ତାକାଲିଠାରୁ ଦୁଇଦିନିଆ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ ଏବଂ କୁଏତକୁ ଆସନ୍ତା 18 ତାରିଖରେ ସରକାରୀ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।